ओम शांति। 26 सेप्टेम्बर 2025 प्राप्त मुरली प्राप्त दादा मधुपाय। आज बाबा महावाक्य बोले मीठे बच्चे सर्वदा ये स्मृति रुह जे आम श्रीमत आधार निजर सत्ययुगी राजधानी स्थापन करुच तेरे मन भितर अपार खुशी रहिब। सर्वदा यही स्मृति रुह जे आम श्रीमत आधार निजर सत्ययुगी राजधानी स्थापन करुचु तेबे मन भितर अपार खुशी रहिब। प्रश्न, यही ज्ञान रूपक भोजन क्यों पिलामानंकर हजम होई पारिबो नाही? यही ज्ञान रूपक भोजन क्यों पिलामानंकर हजम होई पारिबो नाही? उत्तर, जेऊ माने भूल कर्म करी छी छी अर्थात पतित विकारी होई पूणी श्रेणी रे आसी बसुछंती सेमानंकर ज्ञान हजम होई पारिबो नाही। सेमाने मुखरे कदापि कही पारिबे नाही जे भगवान उबाच का विकार महाशत्रु अटे। सेमानंकर हृदय भितरे आंदोलित होउथिबो सेमाने आसुरी संप्रदायर होई जाई थान। ओम शांति। बाबा बसी आत्मिक संतान मानंकु बुझाउछंती जे केऊ पिता अटंती सेही बाबांकर महिमा तुम पिलामानंकु करिबा दरकार। गायन मध्य करा जायछि सत शिव बाबा सत शिव सत टीचर सत शिव गुरु से त सत्य अटंती ना। तुमे संतान माने जानिछ जे आमको सत्य शिव बाबा मिलिछंती। आमे पिला माने वर्तमान श्रीमत आधार रे एकमत हेउछु तेणु श्रीमत आधार रे चलिबा दरकार ना। बाबा कहुछंती प्रथमे देही अभिमानी हुआ एवं बाबांको मने पकाओ। तुमे तांकु जेते मने पकाइबो तुमर सेते कल्याण हेबो। तुमे पुनर्बार निजर राजधानी स्थापन करुछ। पूर्वरु मध्य आमर राजधानी थिला। आमे देवी देवता धर्मालंबी रे ही 84 जन्म भोग करी अंतिम जन्मरे एबे संगम जुगरे अछु। एही पुरुषोत्तम संगम जुग विषयरे तुम्हें मानंक व्यतीत आउ कहाकु हेले भी जणा नाही। बाबा केते पॉइंट देउछंती हे संतान गण यदि भल भावरे मते मने पकाइबो तेबे बहुत खुशीरे रहिबो। किंतु पिला माने बाबांकु मने पकाइबा बदल रे एही दुनिया रो प्रभाव रे आसी जाउछंते। यहा स्मृति रे रहिबा दरकार जे आमे श्रीमत आधार रे निजर राज्य स्थापन करूछ। गायन मध्य करा जायछि सर्वोच्च भगवान तांकर ही श्रीमत सर्वोच्च अटे। श्रीमत कौन सिखाई थाए सहज राजयोग। बाबा राजपद पाई आमको पाठ पढ़ाउछंते तेणु निजर पितांक द्वारा सृष्टिर आदि मध्य अंत को जाने पुणि दैवी गुण मध्य धारण करिवार अछि। बाबांक सहित कौनसी कथारे सामना करिबा उचित नुहे। बहुत संतान निजकु सेवाधारी भाभी अहंकारी होई जाई थांती। ए भोली बहुत अछंती पुणि केउठी हारिगले निशा छाड़ी जाई थाए। तुम्हें माता माने तो किछि पढ़ी ना पढ़ीतिले तो चमत्कार करी देखाई थांत। पुरुष मानक भितरे पुणि पाठुआ किछि अछंती तुमे कुमारी माने केते ना करिवा दरकार। तुमे श्रीमत आधार रे राजधानी स्थापन करिथिलो नारी रु लक्ष्मी होइथिलो तेणु केते खुशी रे रहिबा दरकार। एठारे तो देख पाई पैसा रो पाठ पढ़ारे जीवन को भी समर्पित करि देउछंती। अरे तुमे गोरा हेउछ पुणी कला तुम प्रधान दुनिया रे काहे कि मन लगाउछ। एही स्मशान रूपी दुनिया रे मन लगाइबा उचित नुहे। आमे तो बाबांक ठारु संपत्ति नेउछु पुरुणा दुनिया रे मन लगाइबा अर्थात नरक को जीवा। ବାବା ଆସି ନର୍କରୁ ରକ୍ଷା କରୁଛନ୍ତି, ତଥାପି ମୁହଁ ନର୍କ ଆଡ଼କୁ କାହିଁକି କରି ଦେଉଛ? ତୁମର ଏହି ପାଠପଢ଼ା କେତେ ସହଜ ଅଟେ, ଏହାକୁ କୌଣସି ଋଷି ମୁନି ଜାଣି ନାହାନ୍ତି, ନା କୌଣସି ଶିକ୍ଷକ ନା ଋଷି ମୁନି ଏହି ଜ୍ଞାନକୁ ବୁଝାଇ ପାରିବେ। ବାବା ତ ପିତା ଶିକ୍ଷକ ସଦ୍ଗୁରୁ ଅଟନ୍ତି, ଦୁନିଆର ଗୁରୁମାନେ ଶାସ୍ତ୍ର ଆଦି ଶୁଣାଇଥାନ୍ତି, ସେମାନଙ୍କୁ ଶିକ୍ଷକ ବୋଲି କୁହାଯିବ ନାହିଁ, କାରଣ ସେମାନେ ଏପରି କୌଣସି କଥା କହୁନାହାନ୍ତି। ଆମେ ଦୁନିଆର ଇତିହାସ ଭୂଗୋଳ ଶୁଣାଉଛୁ, ସେମାନେ ତ ଶାସ୍ତ୍ରର କଥା ହିଁ ଶୁଣାଇବେ। ବାବା ତୁମକୁ ଶାସ୍ତ୍ରର ସାର ବୁଝାଉଛନ୍ତି ଏବଂ ବିଶ୍ୱର ଇତିହାସ ଭୂଗୋଳ ମଧ୍ୟ ବୁଝାଉଛନ୍ତି। ବର୍ତ୍ତମାନ ଏହି ଶିକ୍ଷକ ଭଲ ନା ସେ ଶିକ୍ଷକ ଭଲ, ସେ ଶିକ୍ଷକଙ୍କ ଠାରୁ ତୁମେ କେତେ ବି ପାଠ ପଢ଼, କେତେ ରୋଜଗାର କରିବ, ତାହା ମଧ୍ୟ ଭାଗ୍ୟରେ ଥିଲେ। ପାଠ ପଢ଼ୁ ପଢ଼ୁ ଯଦି ଦୁର୍ଘଟଣା ହୋଇଯାଉଛି, ମରିଯାଉଛନ୍ତି, ତେବେ ପାଠ ପଢ଼ା ଶେଷ। ଏଠାରେ ତୁମେ ଏହି ପାଠପଢ଼ା ଯେତେ ବି ପଢ଼ିବ ତାହା ବ୍ୟର୍ଥରେ ଯିବ ନାହିଁ। ଶ୍ରୀମତ ଆଧାରରେ ନ ଚାଲି କିଛି ଓଲଟା କାମ କରିଦେଲେ କିମ୍ବା ତଳକୁ ଖସିଗଲ, ତେବେ ଯାହା ପଢ଼ିଥିବ ତାହା ନଷ୍ଟ ହୋଇଯିବ ନାହିଁ। ଏହି ପାଠପଢ଼ା ତ ଏକୋଇଶ ଜନ୍ମ ପାଇଁ ଅଟେ, କିନ୍ତୁ ତଳକୁ ଖସିଗଲେ କଳ୍ପ କଳ୍ପାନ୍ତର ପାଇଁ କ୍ଷତି ହୋଇଯାଏ। ବାବା କହୁଛନ୍ତି, ପିଲାମାନେ କଳା ମୁହଁ କର ନାହିଁ। ଏଭଳି ବହୁତ ଅଛନ୍ତି ଯେଉଁମାନେ କଳା ମୁହଁ କରି ଛି ଛି ହୋଇ ପୁଣି ଆସି ବସି ଯାଇଥାନ୍ତି, ତାଙ୍କର କେବେ ହେଲେ ଏହି ଜ୍ଞାନ ହଜମ ହେବ ନାହିଁ, ବଦହଜମୀ ହୋଇଯିବ, ଯାହା ଶୁଣିବ ତାର ବଦହଜମୀ ହୋଇଯିବ, ପୁଣି ମୁଖରେ କାହାକୁ କିଛି କହିପାରିବ ନାହିଁ। ଯେ ଭଗବାନ ଉବାଚ, କାମ ବିକାର ମହାଶତ୍ରୁ ଅଟେ, ତା ଉପରେ ବିଜୟ ପ୍ରାପ୍ତ କରିବାର ଅଛି। ଯଦି ନିଜେ ହିଁ ବିଜୟ ପ୍ରାପ୍ତ କରିପାରୁ ନାହାନ୍ତି, ତେବେ ଅନ୍ୟକୁ କିପରି କହିବେ? ନିଜ ମନ ଆନ୍ଦୋଳିତ ହେବ ନା, ତାକୁ କୁହାଯାଏ ଆସୁରୀ ସମ୍ପ୍ରଦାୟ। ଅମୃତ ପିଉ ପିଉ ବିଷ ଖାଇଦେଉଛନ୍ତି, ତେଣୁ ଶହେ ଗୁଣା କଳା ବା ପତିତ ହୋଇଯାଉଛନ୍ତି, ତାଙ୍କର ହାଡ଼ଗୋଡ଼ ଭାଙ୍ଗି ଯାଉଛି, ଅର୍ଥାତ୍ ସମ୍ପୂର୍ଣ୍ଣ ବିକାରୀ ହୋଇଯାଉଛନ୍ତି। ତୁମ ମାତାମାନଙ୍କର ସଂଗଠନ ତ ବହୁତ ମଜବୁତ ହେବା ଦରକାର, ଲକ୍ଷ୍ୟ ଆଉ ଉଦ୍ଦେଶ୍ୟ ତ ସାମ୍ନାରେ ଅଛି। ତୁମେ ଜାଣିଛ ଏହି ଲକ୍ଷ୍ମୀ ନାରାୟଣଙ୍କର ରାଜ୍ୟରେ କମାତ୍ର ଦେବୀ ଦେବତା ଧର୍ମ ଥିଲା, ଗୋଟିଏ ରାଜ୍ୟ ଗୋଟିଏ ଭାଷା, ଶହେ ଭାଗ ସମ୍ପୂର୍ଣ୍ଣ ପବିତ୍ରତା ଶାନ୍ତି ସମୃଦ୍ଧି ଥିଲା। ସେ ଗୋଟିଏ ରାଜ୍ୟର ହିଁ ବାବା ବର୍ତ୍ତମାନ ସ୍ଥାପନା ଏବେ ହେଉଛି। ତୁମେ ଦେଖାଉଛ ଯେ ବିନାଶ ପରେ ଶ୍ରୀକୃଷ୍ଣ ଆସୁଛନ୍ତି, ଏହାକୁ ସ୍ପଷ୍ଟ ଭାବରେ ଲେଖିବା ଦରକାର। ବର୍ତ୍ତମାନ ସତ୍ୟଯୁଗ ଦେବୀ ଦେବତାଙ୍କର ରାଜ୍ୟ, ଏକ ଧର୍ମ, ଏକ ଭାଷା, ପବିତ୍ରତା, ସୁଖ, ଶାନ୍ତି ପୁନର୍ସ୍ଥାପନା ହେଉଛି। ସରକାର ମଧ୍ୟ ଏହା ଚାହୁଁଛନ୍ତି ନା? ସ୍ୱର୍ଗ ହୋଇଥାଏ ସତ୍ୟଯୁଗ ତ୍ରେତୟା ଯୁଗରେ, କିନ୍ତୁ ମନୁଷ୍ୟ ନିଜକୁ କଣ ନର୍କବାସୀ ବୋଲି ଭାବୁଛନ୍ତି? ତୁମେ ଲେଖିପାରିବ ଯେ ଦ୍ୱାପର କଳିଯୁଗରେ ସମସ୍ତେ ନର୍କବାସୀ ଅଟନ୍ତି, ଏବେ ତୁମେ ସଙ୍ଗମ ଯୁଗୀ ଅଟ, ପୂର୍ବରୁ ତୁମେ ମଧ୍ୟ କଳିଯୁଗୀ ନର୍କବାସୀ ଥିଲ, ଏବେ ତୁମେ ସ୍ୱର୍ଗବାସୀ ହେଉଛ। ଶ୍ରୀମତ ଆଧାରରେ ଭାରତକୁ ସ୍ୱର୍ଗରେ ପରିଣତ କରୁଛ, କିନ୍ତୁ ସେହିଭଳି ସାହସ ସଂଗଠନର ଆବଶ୍ୟକତା ରହିଛି। ଭ୍ରମଣ କରିବାକୁ ଯିବ ସମୟରେ ମଧ୍ୟ ଲକ୍ଷ୍ମୀନାରାୟଣଙ୍କର ଏହି ଚିତ୍ର ନେଇଯିବାକୁ ହେବ, ଏହା ବହୁତ ଭଲ। ଏଥିରେ ଲେଖିଦିଅ ଯେ ତ୍ରିମୂର୍ତ୍ତି ଶିବ ବାବାଙ୍କ ଶ୍ରୀମତ ଆଧାରରେ आदि सनातन देवी देवता धर्म सुख शांति राज्य स्थापना हेउछि। एहिपरि भावे बड़ बड़ अक्षर रे बड़ बड़ चित्र हेउ। छोट पिला माने छोट चित्र पसंद करिथांति। आरे चित्र त जेते बड़ हेब सेते भल। एहि लक्ष्मी नारायणकर चित्र त बहुत भल। एथिरे केवल लेखि दियो जे जणे ही सत्य त्रिमूर्ति शिवाबा, सत्य त्रिमूर्ति शिव शिक्षक, सत्य त्रिमूर्ति शिव गुरु अटंति। जदि त्रिमूर्ति अक्षर लेखिब नहीं तेबे बुझिबे जे परमात्मा तो निराकार अटंति। से टीचर किपरि होई परिबे, ज्ञान तो नहीं ना। लक्ष्मी नारायण का चित्र तीन तीन उपरे तैयारी करी प्रत्येक जगारे लगाइबा उचित। सेथिरे लेखिथिबा दरकार जे यहार स्थापना हेउछि। बाबा आसिछन्ति ब्रह्मांक द्वारा गोटिए धर्म स्थापना करी बाकी सबु धर्मर विनाश करिबा पाई। यहा पिलामानंकर सर्वदा नशा रहिबा दरकार। छोट छोट कथारे जणंकर मत आउ जणंक मत सहित न मिसिबा जोगु शीघ्र बिगिड़ी जाइथान्ति। ए परित होइथाए किए केऊ आड़कु आउ किए आउ केऊ आड़कु। पुणि संख्या गरिष्ठताकु प्राधान्य दिया जाइथाए। थिरे विरक्ति बा नाराज हेबार किछि कथा नाही। पिला माने खुशी जाइथान्ति। कुहंती आम कथा मानिले नहीं। अरे एथिरे रुसीबार कौन अच्छी। बाबा तो समस्त को खुशी करी थांती। मायार वशवती होई समस्ते रुसु छंती। समस्ते बाबांक उपरे रागु छंती। रुसीबे बा कौन बाबांकु जानी नहीं। जानी जानती ही नहीं। जेऊ पिता स्वर्गर राजत्व देउछंती तांकु जानंती ही नहीं। बाबा कहुछंती मु तुमर उपकार करुछी। तुमे पूणी मोर अपकार करुछ। भारतर अवस्था देख कौन होई जाइछि। तुमे माने तुम मानंक मध्यरे बहुत कम अछंती जेउ मानंकर नशा रही थाए। एहा नारायणी नशा अटे। ए भली कौन कहिबा आवश्यक कि आमे तो राम सीता। तुमर लक्ष्य एवं उद्देश्य हेला नररु नारायण हेबा। तुमे पुणी राम सीता हेबारे खुशी होई जाउछ। साहस देखाइबार अछि ना। पुरुणा दुनिया रे बिल्कुल मन लगाइबा उचित नुहे। जदि कहा सहित मन लगाइल तेबे मल जन्म जन्मांतर पाई घाटा होई जीव। बाबांको ठारु तो स्वर्गर सुख मिलुछि तेबे आमे नरकरे काही की पड़िछु। बाबा कहुछंती तुमे जेते बेले स्वर्गरे थिलो सेते बेले आउ कौनसी धर्म न। एपे ड्रामा अनुसारे तुमर धर्म ही नहीं। केही भी निजकु देवता धर्मर भाबु नहांती। मनुष्य हेउ होई जदि निज धर्मकु न जानिले तेबे कौन कुहा जीवो। हिंदू कोनोसे धर्म नुहे। किए स्थापना करिछंती एहा मध्य जानी नहांती। तुम पिलामानकु केते बुझा जाउछि। बाबा कहुछंती मु कालर काल एबे आसीछि समस्तंकु घरकु फेराई नेबा पाई। बाकी जिए भल भाबरे पाठ पढ़िबे से विश्वर मालिक हेबे। एबे घरकु चाल। एठारे रहिबा योग्य स्थान नाही। आसुरी मतरे चाली बहुत आवर्जना करि देइछंती। बाबा तो ए भली कहिबे ना तुमे भारतवासी जे कि विश्वर मालिक थिलो एबे केते धक्का खाउ। लज्जा आसु नै। तुम मानंक मध्य रे केही केही अछंती जे भल भाबरे बुझु छंती। क्रम अनुसारे तो रही छंती ना। बहुत संतान तो ନିଦରେ ଶୋଇଯାଇଛନ୍ତି, ସେମାନଙ୍କର ଖୁସିର ପାରଦ ଚଢ଼ୁ ନାହିଁ। ବାବା ଆମକୁ ପୁଣି ଥରେ ରାଜଧାନୀ ଦେଉଛନ୍ତି। ବାବା କହୁଛନ୍ତି, ଏହି ସାଧୁମାନଙ୍କର ମଧ୍ୟ ମୁଁ ଉଦ୍ଧାର କରିଥାଏ। ସେମାନେ ନା ନିଜକୁ ନା ଅନ୍ୟମାନଙ୍କୁ ମୁକ୍ତି ଦେଇପାରିବେ। ସତ୍ୟ ଗୁରୁ ତ ଏକମାତ୍ର ସତ୍ଗୁରୁ ଅଟନ୍ତି, ଯିଏ ସଙ୍ଗମ ଯୁଗରେ ଆସି ସମସ୍ତଙ୍କର ସଦ୍ଗତି କରୁଛନ୍ତି। ବାବା କହୁଛନ୍ତି ଯେ ମୁଁ ପ୍ରତି କଳ୍ପରେ ସଙ୍ଗମ ଯୁଗରେ ଆସିଥାଏ, ଯେତେବେଳେ କି ମୋତେ ସମଗ୍ର ବିଶ୍ୱକୁ ପବିତ୍ର କରିବାକୁ ପଡ଼ିଥାଏ। ମନୁଷ୍ୟ ଭାବିଥାନ୍ତି ଯେ ବାବା ସର୍ବଶକ୍ତିବାନ ଅଟନ୍ତି, ସେ କଣ ନ କରିପାରିବେ। ଆରେ ମୋତେ ଡାକୁଛ କି ଆମ ପତିତ ଆତ୍ମାମାନଙ୍କୁ ଆସି ପବିତ୍ର କର, ତେଣୁ ମୁଁ ଆସି ପବିତ୍ର କରୁଛି, ବାକି ଆଉ କଣ କରିବି। ବାକି ତ ରିଦ୍ଧି ସିଦ୍ଧି କରୁଥିବା ଲୋକ ବହୁତ ଅଛନ୍ତି। ମୋର କାମ ହେଲା ନର୍କକୁ ସ୍ୱର୍ଗରେ ପରିଣତ କରିବା। ତାହା ତ ପ୍ରତି 5000 ବର୍ଷ ପରେ ହୋଇଥାଏ, ଏହା ତୁମେ ହିଁ ଜାଣୁଛ। ଯଦି ସନାତନ ହୋଇଛି, ଆଦି ସନାତନ ହେଉଛି ଦେବୀ ଦେବତା ଧର୍ମ, ବାକି ସବୁ ତାପରେ ଆସିଛି। ଅରବିନ୍ଦ ଘୋଷ ତ ଏବେ ଆସିଛନ୍ତି, ତଥାପି ଦେଖ ତାଙ୍କର କେତେ ଆଶ୍ରମ ହୋଇଯାଏ, ସେଠାରେ ନିର୍ବିକାରୀ ହେବାର କୌଣସି କଥା ନାହିଁ। ସେମାନେ ତ ବୁଝିଥାନ୍ତି ଯେ ଘର ଗୃହସ୍ଥରେ ରହି ପବିତ୍ର କେହି ରହିପାରିବେ ନାହିଁ। ବାବା କହୁଛନ୍ତି ଯେ ସାଂସାରିକ କାର୍ଯ୍ୟ ବ୍ୟବହାରରେ ରହି କେବଳ ଗୋଟିଏ ଜନ୍ମ ପବିତ୍ର ରୁହ, ତୁମେ ଜନ୍ମ ଜନ୍ମାନ୍ତର ତ ପତିତ ହୋଇଆସିଛ, ଏବେ ମୁଁ ଆସିଛି ତୁମକୁ ପବିତ୍ର କରିବା ପାଇଁ, ତେଣୁ ଏହି ଅନ୍ତିମ ଜନ୍ମ ପବିତ୍ର ହୁଅ। ସତ୍ୟଯୁଗ ତ୍ରେତାୟରେ ତ ବିକାର ନଥାଏ। ଏହି ଲକ୍ଷ୍ମୀ ନାରାୟଣଙ୍କର ଚିତ୍ର ଏବଂ ସିଡ଼ି ଚିତ୍ର ବହୁତ ସୁନ୍ଦର ଅଟେ। ଏଥିରେ ଲେଖା ହୋଇଛି ଯେ ସତ୍ୟଯୁଗରେ ଗୋଟିଏ ଧର୍ମ ଗୋଟିଏ ରାଜ୍ୟ ଥିଲା। ଏହାକୁ ବୁଝାଇବା ପାଇଁ ବହୁତ ଯୁକ୍ତି ଦରକାର, ବୁଢା ବୁଢ଼ୀ ମାନଙ୍କୁ ମଧ୍ୟ ଶିଖାଇ ପ୍ରସ୍ତୁତ କରିବା ଦରକାର, ଯେଉଁମାନେ ପ୍ରଦର୍ଶନୀରେ କିଛି ବୁଝାଇ ପାରିବେ। କାହାକୁ ବି ଯଦି ଚିତ୍ର ଆଦି ଦେଖାଇ କୁହ, ପୂର୍ବରୁ ଏହି ଲକ୍ଷ୍ମୀନାରାୟଣଙ୍କ ରାଜ୍ୟ ଥିଲା ନା, ବର୍ତ୍ତମାନ ତ ନାହିଁ। ବାବା କହୁଛନ୍ତି ଯେ ଏବେ ତୁମେ ମୋତେ ମନେ ପକାଅ, ଏବେ ପବିତ୍ର ହୋଇ ପବିତ୍ର ଦୁନିଆକୁ ଚାଲିଯିବ, ଏବେ ପବିତ୍ର ଦୁନିଆ ସ୍ଥାପନା ହେଉଛି। ଏସବୁ ବୁଝାଇବା କେତେ ସହଜ ଅଟେ। ବୁଢ଼ୀ ମାତାମାନେ ବସି ପ୍ରଦର୍ଶନୀ ବୁଝାଇଲେ କେତେ ନାମ ବିଖ୍ୟାତ ହୋଇଯିବ। କୃଷ୍ଣଙ୍କର ଚିତ୍ରରେ ମଧ୍ୟ ଲେଖା ବହୁତ ସୁନ୍ଦର ଭାବରେ ରହିଛି, କାହିଁକିନା ଦରକାର ଯେ ଏହି ଲେଖାକୁ ନିଶ୍ଚିତ ପଢ଼। ଏହାକୁ ପଢ଼ିବା ଦ୍ୱାରା ହିଁ ତୁମକୁ ନାରାୟଣୀ ନଶା ଅଥବା ବିଶ୍ୱର ମାଲିକ ପଣିଆର ନଶା ଚଢ଼ିବ। ବାବା କହୁଛନ୍ତି, ମୁଁ ତୁମକୁ ଏପରି ଲକ୍ଷ୍ମୀ ନାରାୟଣ କରୁଛି, ତେଣୁ ତୁମକୁ ମଧ୍ୟ ଅନ୍ୟମାନଙ୍କ ପ୍ରତି ଦୟାଳୁ ହେବା ଦରକାର। ତେବେ ନିଜ ଉପରେ କଲ୍ୟାଣ ସେତେବେଳେ କରିପାରିବ ଯେତେବେଳେ ଅନ୍ୟ ଉପରେ କଲ୍ୟାଣ କରିବ। ବୁଢ଼ୀ ମା ମାନଙ୍କୁ ଏଭଳି ଶିକ୍ଷା ଦେଇ ଏଭଳି ଯୋଗ୍ୟ କର ଯାହାକି ପ୍ରଦର୍ଶନୀ ସେବା ପାଇଁ ଯଦି ବାବା କହିବେ ଯେ 8-10 ଜଣ ବୁଢ଼ୀ ମାତାଙ୍କୁ ପଠାଇ ଦିଅ, ତେବେ ସେମାନେ ଶୀଘ୍ର ଆସିଯିବେ, ଯିଏ ରହିବ ସିଏ ପାଇବ। ସମ୍ମୁଖରେ ଲକ୍ଷ୍ୟ ଉଦ୍ଦେଶ୍ୟକୁ ଦେଖି ଖୁସି ଲାଗିଥାଏ, ମୁଁ ଏହି ଶରୀର ଛାଡ଼ି ଯାଇ ବିଶ୍ୱର ମାଲିକ ହେବି, ତେଣୁ ଯଦି ସ୍ମୃତିରେ ରହିବ ତେବେ ପାପ କଟିବ। ଦେଖ ଲଫାପା ଉପରେ ଛପା ହେଉଛି, ଏକ ଧର୍ମ ଏକ ଦୈବୀ ରାଜଧାନୀ ଏକ ଭାଷା, ତାହାର ଜଲ୍ଦି ସ୍ଥାପନା ହେବ। ଆଚ୍ଛା, ମିଠା ମିଠା ଶିଖିଲ ଧେ ସନ୍ତାନ ମାନଙ୍କ ପ୍ରତି ମାତା ବାପଦାଦା କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାର, କେବେ ବି ପରସ୍ପର ମଧ୍ୟରେ କିମ୍ବା ବାବାଙ୍କ ଉପରେ ରୋଷିବାର ନାହିଁ। ବାବା ଆମକୁ ଖୁସି କରିବା ପାଇଁ ଆସିଛନ୍ତି, ତେଣୁ କେବେ ବି ନାରାଜ ହେବାର ନାହିଁ। ବାବାଙ୍କ ସହିତ ମତଭେଦ ହେବା ଉଚିତ ନାହିଁ। 2 ପୁରୁଣା ଦୁନିଆ ସହିତ, ପୁରୁଣା ଦେହ ସହିତ ମନ ଲଗାଇବାର ନାହିଁ। ସତ୍ୟ ପିତା, ସତ୍ୟ ଶିକ୍ଷକ ଏବଂ ସତ୍ଗୁରୁଙ୍କ ସହିତ ସର୍ବଦା ସର୍ବୋଚ୍ଚ ହୋଇ ରହିବାକୁ ହେବ। ସର୍ବଦା ଏକମାତ୍ର ବାବାଙ୍କର ଶ୍ରୀମତ ଆଧାରରେ ଚାଲି ଦେହି ଅଭିମାନୀ ହେବାକୁ ପଡ଼ିବ। ବରଦାନ ନିଜର ତପସ୍ୱୀ ସ୍ୱରୂପ ଦ୍ୱାରା ସମସ୍ତଙ୍କୁ ପ୍ରାପ୍ତି ଗୁଡ଼ିକର ଅନୁଭୂତି କରାଉଥିବା ମାଷ୍ଟର ବିଧାତା ଭବ। ଯେପରି ସୂର୍ଯ୍ୟ ସାରା ବିଶ୍ୱକୁ ଆଲୋକ ପ୍ରଦାନ କରିବା ସହିତ ଆହୁରି ଅନେକ ପ୍ରକାରର ପ୍ରାପ୍ତିର ଅନୁଭୂତି କରାଉଛି, ସେହିପରି ତୁମେ ତପସ୍ୱୀ ଆତ୍ମାମାନେ ନିଜର ତପସ୍ୟା ସ୍ୱରୂପ ଦ୍ୱାରା ସମସ୍ତଙ୍କୁ ପ୍ରାପ୍ତିର କିରଣ ଅନୁଭବ କରାଅ। ସେଥିପାଇଁ ପ୍ରଥମେ ନିଜର ଜମାର ଖାତାକୁ ବଢ଼ାଅ, ତାପରେ ଜମା କରିଥିବା ସମ୍ପତ୍ତି ଗୁଡ଼ିକର ମାଷ୍ଟର ବିଧାତା ହୋଇ ଦେଇ ଚାଲ। ତପସ୍ୱୀ ମୂଳତଃ ଅର୍ଥ ହେଲା ତପସ୍ୟା ଦ୍ୱାରା ଶାନ୍ତିର ଶକ୍ତିର କିରଣ ଚାରିଆଡ଼େ ବିଚ୍ଛୁରିତ ହେବାର ଅନୁଭବ ହେଉଥିବ। ସ୍ଲୋଗାନ ନିଜେ ନିର୍ମାଣ ଚିତ ହୋଇ ସମସ୍ତଙ୍କୁ ସମ୍ମାନ ଦେଇ ଚାଲ, ଏହା ହିଁ ହେଉଛି ସଚ୍ଚା ପରୋପକାର। ନିଜେ ନିର୍ମାଣ ଚିତ ହୋଇ ସମସ୍ତଙ୍କୁ ସମ୍ମାନ ଦେଇ ଚାଲ, ଏହା ହିଁ ହେଉଛି ସଚ୍ଚା ପରୋପକାର। ଅବ୍ୟକ୍ତ ଇସାରା ଲଗନର ଅଗ୍ନିକୁ ପ୍ରଜ୍ୱଳିତ କରି ଯୋଗକୁ ଜ୍ୱଳାରୂପ କର। ଏବେ ସମସ୍ତେ ତୁମକୁ ଭଲ ଭଲ କରୁଛନ୍ତି, କିନ୍ତୁ ଆମକୁ ମଧ୍ୟ ଭଲ ହେବାକୁ ପଡ଼ିବ। ଏଭଳି ପ୍ରେରଣା ସେମାନଙ୍କୁ ମିଳୁନାହିଁ, ତେବେ ଏହା ଏକମାତ୍ର ବିଧି ହେଲା ସଂଗଠିତ ରୂପେ ଜ୍ୱଳା ସ୍ୱରୂପ ହୁଅ। ପ୍ରତ୍ୟେକ ଗୋଟିଏ ଗୋଟିଏ ଲାଇଟ୍ ହାଉସ୍ ହୋଇଯାଅ। ସେବାଧାରୀ ଅଟ, ସ୍ନେହୀ ଅଟ, ଏକ ବଳ ଏକ ଭରସା ବାଲା ଅଟ। ଏହା ତ ସବୁ ଠିକ ଅଛି, କିନ୍ତୁ ମାଷ୍ଟର ସର୍ବଶକ୍ତିବାନ ସ୍ଥିତି ବିଶ୍ୱ ସମ୍ମୁଖରେ ପ୍ରତ୍ୟକ୍ଷ ହୋଇଯାଉ, ତାହେଲେ ସମସ୍ତେ ପତଙ୍ଗ ଭଳି ତୁମ ଚାରିପାଖରେ ଘୁରି ବୁଲିବେ। ଆଚ୍ଛା ଓ ଶାନ୍ତି।